ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ରାଜ୍ୟରେ ଅଧିକ ପୁଞ୍ଜିନିବେଶ ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା 17 ତାରିଖରେ ମୁମ୍ବାଇ ଗସ୍ତରେ ଯିବେ। ସେଠାରେ ନିବେଶକଙ୍କୁ ଭେଟି ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। କେନ୍ଦୁଝରରେ ଏକ ଇସ୍କାତ କାରଖାନା ପ୍ରତିଷ୍ଠା ପାଇଁ ନିବେଶକଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏକ ରୋଡ୍ ଶୋରେ ଶ୍ରୀ ମାଝୀ ଅଂଶଗ୍ରହଣ କରିବେ। ସୂଚନାଯୋଗ୍ୟ, ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ 2025 ଆସନ୍ତା ଜାନୁଆରୀ 28 ଏବଂ 29 ତାରିଖରେ ଆୟୋଜିତ ହେବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀଠାରେ 3 ଏଆଇ ଉତ୍କର୍ଷ କେନ୍ଦ୍ରର ଘୋଷଣା କରିବେ। ସ୍ୱାସ୍ଥ୍ୟସେବା, କୃଷି ଏବଂ ସ୍ଥାୟୀ ସହର ବିକାଶ କ୍ଷେତ୍ରରେ ଏହି କେନ୍ଦ୍ରଗୁଡ଼ିକ କାର୍ଯ୍ୟ କରିବ। ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ପାଇଁ ଏହି କେନ୍ଦ୍ରଗୁଡ଼ିକୁ ଶୀର୍ଷ ଶିକ୍ଷାନୁଷ୍ଠାନ, ଶିଳ୍ପ ଅଂଶୀଦାର ଏବଂ ଷ୍ଟାର୍ଟଅପ୍ କମ୍ପାନୀଗୁଡ଼ିକ ନେତୃତ୍ୱ ପ୍ରଦାନ କରିବେ। ଏକ ପ୍ରଭାବଶାଳୀ ଏଆଇ ଇକୋସିଷ୍ଟମକୁ ବିକଶିତ କରିବା ଏବଂ ଏହିସବୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଗୁଣାତ୍ମକ ମାନବ ସମ୍ଭଳକୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ଏହି ଉତ୍କର୍ଷ କେନ୍ଦ୍ରଗୁଡ଼ିକ କାର୍ଯ୍ୟ କରିବ। 15 ବର୍ଷରୁ ଅଧିକ ପୁରୁଣା ଗାଡ଼ିଗୁଡ଼ିକର ସ୍କ୍ରାପିଂ ପ୍ରକ୍ରିୟାକୁ ପ୍ରୋହାହନ ଦେବା ଲକ୍ଷ୍ୟରେ ସରକାର ବକେୟା ପାଉଣା ଛାଡ଼ କରିବା ଅବଧି ଆଉ 2 ବର୍ଷ ବୃଦ୍ଧି କରିଛନ୍ତି। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ଗତକାଲି ପ୍ରକାଶ ପାଇଛି। ବିଭାଗ କହିଛି 2022 ସରକାର ଗାଡ଼ି ସ୍କ୍ରାପ୍ ନୀତି ପ୍ରଣୟନ କରିଥିଲେ। ଏହି ନୀତିରେ 1 ବର୍ଷ ପାଇଁ ରହିଥିବା ସମୟସୀମାକୁ ଏବେ ଆଉ 2 ବର୍ଷକୁ ବୃଦ୍ଧି କରାଯାଇଛି। ତେବେ ସରକାରଙ୍କ ଦ୍ୱାରା ପଞ୍ଜିକୃତ ସଂସ୍ଥା ଦ୍ୱାରା ସ୍କ୍ରାପ୍ ହେବା ଜରୁରୀ। ସୂଚନାଯୋଗ୍ୟ, ଗତ ଅଗଷ୍ଟ ମାସରେ କେନ୍ଦ୍ର ସରକାର ଏ ସଂକ୍ରାନ୍ତ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲେ। ନୋଟାରୀଙ୍କ ଦ୍ୱାରା ପ୍ରସ୍ତୁତ ବିବାହ କିମ୍ବା ବିଚ୍ଛେଦ ଦଲିଲ୍ ବୈଧ ନୁହେଁ ବୋଲି ଆଇନ ମନ୍ତ୍ରଣାଳୟ ସ୍ୱଷ୍ଟ କରିଛି। ଏଭଳି ଦଲିଲ୍ ବେଆଇନ ବିବେଚିତ ହେବ ବୋଲି କୁହାଯାଇଛି। ମନ୍ତ୍ରଣାଳୟ କହିଛି ନୋଟାରୀ ଆଇନ 1952 ଏବଂ ନୋଟାରିଜ୍ ନିୟମାବଳୀ 1956 ଅନୁଯାୟୀ ବିବାହ କିମ୍ବା ବିଚ୍ଛେଦ ସମ୍ପର୍କିତ ଦଲିଲ୍ ପ୍ରସ୍ତୁତ କରିବାକୁ ନୋଟାରୀ ବୈଧ ଅଧିକାରୀ ନୁହନ୍ତି। ତେଣୁ ଏପରି କାର୍ଯ୍ୟରୁ ବିରତ ରହିବା ପାଇଁ ନୋଟାରୀଙ୍କୁ ପରାମର୍ଶ ଦିଆଯିବା ସହ ଆବଶ୍ୟକସ୍ଥଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇନ ମନ୍ତ୍ରଣାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି। ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନକୁ ଅଧିକ ସୁବିଧାଜନକ କରିବା ଲକ୍ଷ୍ୟରେ ଏକ ନକ୍ସା ପ୍ରସ୍ତୁତ କରାଯାଇଛି ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଶ୍ରଦ୍ଧାଳୁ 7 ପାହାଚ ଦେଇ ସ୍ୱତନ୍ତ୍ର ରାମ୍ପ ଦ୍ୱାରା ଠାକୁରଙ୍କର ଦର୍ଶନ ଏବଂ ଘଣ୍ଟିଦ୍ୱାର ଦେଇ ବାହାରକୁ ବାହାରିବା ନିମନ୍ତେ ଏହି ନକ୍ସାରେ ବ୍ୟବସ୍ଥା କରାଯାଇଛି। ନାଟ ମଣ୍ଡପଠାରୁ 4 ଲେନ୍ ବିଶିଷ୍ଟ ସ୍ୱତନ୍ତ୍ର କାଠ ରାମ୍ପ ପ୍ରସ୍ତୁତ ପାଇଁ ବ୍ୟବସ୍ଥା ରହିଛି। ଆସନ୍ତା ମାର୍ଗଶୀର ମାସରୁ ବଡ଼ଦେଉଳ ନାଟମଣ୍ଡପଠାରୁ ସ୍ୱତନ୍ତ୍ର ରାମ୍ପରୁ ସୁବିଧାଜନକ ଭାବେ ଠାକୁରଙ୍କ ଦର୍ଶନ ପାଇଁ ଏହି ପଦକ୍ଷେପ ନିଆଯାଉଛି ବୋଲି ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି। ହାତ ଦ୍ୱାରା ଜୀବାଣୁ ପାଟିକୁ ଯାଉଥିବାରୁ ଏଥିପ୍ରତି ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଆଜି ବିଶ୍ୱ ହାତଧୁଆ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ବିଶ୍ୱ ହାତଧୁଆ ଦିବସର ବାର୍ତ୍ତା ରହିଛି ସ୍ୱଚ୍ଛ ହାତ କାହିଁକି ଗୁରୁତ୍ୱପୂର୍ଣ୍ଣ। ବିଦ୍ୟାଳୟଗୁଡ଼ିକରେ ହାତଧୁଆ ଦିବସ ପାଳନ ପାଇଁ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। 1 ମାସ ଧରି ଆସନ୍ତା ମାସ 14 ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ହାତଧୁଆ ଅଭ୍ୟାସ କରାଯିବ। ଏ ସମ୍ପର୍କରେ ଓସେପା ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି। ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାର ତଦନ୍ତର ସ୍ଥିତି ସମୀକ୍ଷା କରିବା ଲାଗି ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ସିଏଡବ୍ଲ୍ୟୁ ଏବଂ ସିଡବ୍ଲ୍ୟୁ ଆଇଜି ଏସ୍ ସାଇନି ଦିଲ୍ଲୀ ଗସ୍ତରେ ଯିବେ। ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ କହିଛନ୍ତି ଦିଲ୍ଲୀ ପୁଲିସ୍ ସହ ସମନ୍ୱୟ ରଖି ଘଟଣାର ତଦନ୍ତ ପ୍ରକ୍ରିୟାରେ ରାଜ୍ୟ ପୁଲିସ୍ ତରଫରୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ। ଆଇଜି ସାଇନି ଦିଲ୍ଲୀଠାରେ ପୀଡ଼ିତାଙ୍କୁ ସାକ୍ଷାତ କରିବା ସହ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିବେ ବୋଲି ଶ୍ରୀ ଖୁରାନିଆ ସୂଚନା ଦେଇଛନ୍ତି। ରାଜ୍ୟରେ କାର୍ଯ୍ୟ କରୁଥିବା ଘରୋଇ ବୃଦ୍ଧାଶ୍ରମଗୁଡ଼ିକର ସମ୍ପୂର୍ଣ୍ଣ ବିବରଣୀ ଦାଖଲ କରିବାକୁ ସରକାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଏ ନେଇ ଜିଲ୍ଲାପାଳମାନଙ୍କୁ ଚିଠି ଲେଖାଯାଇଛି। ରାଜ୍ୟରେ ରହୁଥିବା ବହୁ ଘରୋଇ ବୃଦ୍ଧାଶ୍ରମ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ପରିଧି ଅନ୍ତର୍ଭୁକ୍ତ ନୁହନ୍ତି, ଫଳରେ ସେଗୁଡ଼ିକର ସମୀକ୍ଷା କରାଯାଇପାରୁ ନାହିଁ। ଏହାକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ ବିବରଣୀ 7 ଦିନ ମଧ୍ୟରେ ଦାଖଲ କରିବାକୁ ବିଭାଗ ପକ୍ଷରୁ ଲେଖାଯାଇଥିବା ଚିଠିରେ କୁହାଯାଇଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ 10ମ ଏବଂ 12ମ ଶ୍ରେଣୀ 2025 ପରୀକ୍ଷା ପାଇଁ ମାର୍ଗଦର୍ଶିକା ଜାରି ହୋଇଛି। ଶ୍ରେଣୀଗୃହରେ ଉପସ୍ଥାନ 75%ରୁ କମ୍ ଥିଲେ ସମ୍ପୃକ୍ତ ଛାତ୍ରଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ ହେବେ। ତେବେ ସ୍ୱାସ୍ଥ୍ୟ ସମ୍ପର୍କିତ ଜରୁରୀ ପରିସ୍ଥିତି ନେଇ 25% ଉପସ୍ଥାନକୁ ଛାଡ଼ କରାଯାଇପାରିବ ବୋଲି ଏହି ମାର୍ଗଦର୍ଶିକାରେ ସ୍ୱଷ୍ଟ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32। We'll be right back.